ମୁଁ ସୁଷମା ସାହୁ କହୁଛି 21 ନମ୍ବର ନିରଙ୍କାରୀ ନଗରରୁ। ଆମେ ଏଠି ଆଇବେରସ କୁ ବା ଜନହିତ ମାନଙ୍କୁ ଆମେ ଏଇଥିପାଇଁ ଧନ୍ୟବାଦ ଦଉଛୁ, ଆପଣ ଲୋକମାନଙ୍କର କଥା ଯୋଉଟା ବଡ ବଡ ଅଫିସର ମାନଙ୍କ ପାଖରେ ପହଞ୍ଚି ପାରୁନଥିଲା ସେଇଟା ଆମେ ତାଙ୍କ ପାଖରେ ଫୋନ ମାଧ୍ୟମରେ ପହଞ୍ଚେଇ ପାରୁଛୁ, ଆଉ ଆମ କଥାଟାକୁ ସେମାନେ ବୁଝୁଛନ୍ତି ଆଉ ଆମକୁ ସହଯୋଗ ବି କରୁଛନ୍ତି, ସେଥିପାଇଁ ଆମେ ଜନହିତ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ବି ଜଣାଉଛୁ।